ॐ ज्ञानतिग्रन्थस्य ज्ञानाञ्जनशाख चक्षुरुन्मृतं येन तस्मै श्रीगुरुवे नमः नमो निराकरनिवासाय नित्यै परमात्मने बलभद्रसुभद्राभ्यां जगन्नाथाय ते नमः कृष्ण अपस्त जगन्नाथ डॉक्टर सर वेलफेयर एसोसिएशन रा सेक्रेटरी एवं प्रेसिडेंट महोदय तथा अन्य जगन्नाथ टावर्स जगन्नाथ टावर्स रोथवा समस्त भक्त सज्जन बृंद एवं मातृवृंद आज आम 2016 आज अंतिम दिवस एवं 2017 र शुभ आगमन पाई आम वेलफेयर एसोसिएशन तरफ ये व्यवस्था करा कर पाने सब विभिन्न कार्यक्रम रही संगीत नृत्य इत्यादि तापर आम खाइबार व्यवस्था कर तेणु से मुझे चिंता करी कि भगवद गीता पढ़ापी तेणु से मत अलाउ कले से मुझे मोर कृतज्ञता ज्ञापन करुच्ची तेना आमर सतटा पंदर पाखापाखी आम के सर तेणु ये भगवद गीता आम गीता पाठ करने चिंता कर तार उद्देश्य होची जे भगवान आसुचंती जीव प्रति कल्याण करिया पई आसुचंती विभिन्न समय रे विभिन्न युग रे आसुचंती तेणु से विशेष भाव रे मानव जाति मान मानव जाति को पई ए जो ज्ञान छाड़ दे जाइसंती भगवत गीता शुड आई स्पीक इन ओडिया और इन अदर लैंग्वेज I think because it is in Odisha, almost all people must be knowing Odia. So, I will request all the members present here at least to remain silent so that they can listen to what I speak. So, भगवान जो आसुचंती जीव मान प्रति करुणा करिया कृपा करिया पई आसुचंती एवं से समग्र मानव जाति पई उद्देश्य रे विशेष भाव रे तांकर ज्ञान को प्रदान करी जाउसंती आपण मानकर जो माने जने ज्ञानी व्यक्ति अछंती जने एडवोकेट अछंती बा जने डॉक्टर अछंती तांकर ज्ञान को से वितरण फ्री रे करू नाहंती पैसा नउसंती सेतिपई गोटे गोटे डॉक्टर चार्ज के जानते कलिंग हॉस्पिटल इत्यादि के चार्ज नहीं जाऊँगी गोटे गोटे लयर तर ज्ञान प्रदान करने के टाँचा नहीं जाऊँगी किंतु ये सामान्य ज्ञान रेक पैसा दौरान दवा पड़े सर्वश्रेष्ठ ज्ञान जो भगवान दौरान कि पैसा नौकरी कि फ्री रे दौरान भगवान कहना ये परंपरार आसूसी समस्त कह ये जो ज्ञान रही भगवद गीतार ज्ञान ये समस्त मानव समाज कल्याण कराऊसी रखा जन एति पैसा दे ज्ञान प्राप्त हो पार समस्त मत भगवान अकार प्रदान करसंती दुर्भाग्यवशत आम से ज्ञान सदुपयोग कर ज्ञान ज्ञान नहीं पार नहीं ग्रहण कर पार नहीं तेनाली आज ये वेलफेयर एसोसिएशन तरफ ये जो व्यवस्था कर ज्ञान बंटन व्यवस्था कर प्रकृत वेलफेयर प्रकृत जीवन मंगल केमी हम जीव कहीं दुख भोग कर भगवद गीतार 13 अध्याय भगवान ज्ञान विषय जो कहते से कहते हैं पांचटी श्लोक भगवान ज्ञान दौंस जे जन्म मृत्यु जरा व्याधि दुख दुषानु दर्शनम ये भौतिक जगत रे जिते आम वैज्ञानिक गवेषणा करतु जिते मनोविज्ञान मान मन मनन कर चलतु जिते प्रकार जहाँ कले भौतिक जगत को दुखालय ଯେଉଁ ମୂଳ ସମସ୍ୟା ରହିଛି, ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି, ଏ ଚାରୋଟି ମୂଳ ସମସ୍ୟା ରହିଛି ଭୌତିକ ଜଗତର। ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀମଦ ଏସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ କହନ୍ତି, ଦିସ୍ ଇଜ୍ ଚ୍ୟାଲେଞ୍ଜ ଟୁ ଦି ସାଇଣ୍ଟିଷ୍ଟ। ସେମାନେ ଯେତେ ଗବେଷଣା କଲେ ମଧ୍ୟ ଏ ଯେଉଁ ମୂଳ ସମସ୍ୟା ରହିଛି, ଏ ସମସ୍ୟାର ସମାଧାନ ସେମାନେ କରିପାରିବେ ନାହିଁ। କିନ୍ତୁ ଏ ସମସ୍ୟାର ସମାଧାନ ଭଗବାନ ଏଇ ତାଙ୍କର ଜ୍ଞାନ ମାଧ୍ୟମରେ, ଗୀତାର ଜ୍ଞାନ ମାଧ୍ୟମରେ ଏ ମୂଳ ସମସ୍ୟାର ସମାଧାନ କରିଦେଇଛନ୍ତି। ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଅର୍ଜୁନ, ମାମୁପ୍ୟତ୍ୟ ତୁ କୌନ୍ତେୟ ମାମୁପ୍ୟତ୍ୟ ପୁନର୍ଜନ୍ମମ ଦୁଃଖାଳୟ ଅସାହସତମ ନ ଆପ୍ଲୁମତି ମହାତ୍ମାନ ସଂସିଦ୍ଧି ପରମାଙ୍ଗତା। ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି ମନୁଷ୍ୟମାନଙ୍କର। ଯଦି ଜଣେ ଭଗବାନଙ୍କ ଶରଣରେ ଯିବେ, ତାହେଲେ ଏଇ ଯେଉଁ ସମସ୍ୟା ରହିଛି, ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି, ପୁନରପି ଜନନମ ପୁନରପି ମରଣମ ଯେଉଁ ରହିଛି, ଶଙ୍କରାଚାର୍ଯ୍ୟ ତାଙ୍କର ମୋହ ଉଦ୍ଗାରରେ ସଙ୍ଗୀତଟି ଗାନ କରିଛନ୍ତି, ଜଣେ ଜନ୍ମ ହେଉଛି ମାନେ ସେ ମୃତ୍ୟୁବରଣ କରିବ, ପୁଣି ମୃତ୍ୟୁବରଣ କରୁଛନ୍ତି ମାନେ ସେ ଜନ୍ମଗ୍ରହଣ କରିବେ। ତେଣୁ ଏଇ ଯେଉଁ ମୂଳ ସମସ୍ୟା ରହିଛି, ଜଣେ ଯଦି ଭଗବାନଙ୍କ ଶରଣରେ ଗଲେ ତାହେଲେ ସମସ୍ୟାର ସମାଧାନ ହୋଇଯିବ। ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ, ଅର୍ଜୁନ ମାମୁପ୍ୟତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଅସାହସତମ, ଏ ଭୌତିକ ଜଗତକୁ ସେମାନେ ଆସିବେ ନାହିଁ। ଯେଉଁଠି ଦୁଃଖାଳୟମ ଏ ବିଭିନ୍ନ ପ୍ରକାର ଦୁଃଖ ରହିଛି, ଏବଂ ଜଣେ ଯଦି ଚାହିଁଲେ ମଧ୍ୟ ଦୁଃଖରେ ରହିବା ପାଇଁ ସେ ମଧ୍ୟ ରହିପାରିବେ ନାହିଁ, କାହିଁକି ନା ଅସାହସତମ ସବୁବେଳେ ସେ ରହିପାରିବେନି। ଭୌତିକ ଜଗତ ତ ରହୁନି ସବୁବେଳେ ପାଇଁ, ସେ କେମିତି ରହିବେ? ତାପରେ ତ ଆମର ମୃତ୍ୟୁ ରହିଛି। ତେଣୁ ଏଇ ଯେଉଁ ମୂଳ ସମସ୍ୟାର ସମାଧାନ ଆମେ ଯଦି ଭଗବତ ଗୀତାର ଜ୍ଞାନ ଗ୍ରହଣ କରିବା, ତାହେଲେ ସମସ୍ତ ସମସ୍ୟାର ସମାଧାନ ଆମେ କରିପାରିବା। ଅନ୍ୟ କୌଣସି ଉପାୟରେ ଏ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏବଂ ଏଇ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ, ଏଇ ଜ୍ଞାନ ଗ୍ରହଣ କରିବେ, ସେମାନେ ଏ ସମସ୍ୟାର ସମାଧାନ କରିବେ। ଏବଂ ସେମାନେ ଖାଲି ସେତିକି ସମସ୍ୟାର ସମାଧାନ କଲେ ତାହା ନୁହଁ, ନା ପ୍ରଭୃତି ମହାତ୍ମା ସେମାନେ ମହାତ୍ମା ପରେ ପରିଣତ ହୋଇଯିବେ। ଆମକୁ ଦେଖାଯାଉଛି ଆମ ଭଳି ମନୁଷ୍ୟ ସେମାନେ, କିନ୍ତୁ ସେମାନେ ପ୍ରକୃତରେ ମହାତ୍ମା, ମହାତ୍ମାରେ ପରିଣତ ହୋଇଯିବେ ଏବଂ ସଂସିଦ୍ଧି ପରମାଙ୍ଗତା, ଜୀବନର ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବେ। ତେଣୁ ଆମେ ବିଶେଷ ଭାବରେ ଯେଉଁମାନେ ଅନ୍ୟର ଉପକାର କରିବା ପାଇଁ ଚାହୁଁଛେ, ବିଶେଷ ଭାବରେ ଆମର ଶାସ୍ତ୍ରରେ ନିର୍ଦ୍ଦେଶ ଦିଆଯାଇଛି, ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି, ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ ଯାହାର ଜନ୍ମ ସାର୍ଥକ କରିକର ପର ଉପକାର। ମନୁଷ୍ୟ ଜନ୍ମ ଜଣେ ଭାରତବର୍ଷରେ ପାଇଛି ମାନେ ସେ ବହୁତ ଭାଗ୍ୟବାନ ଜୀବ। ଆମେ ଚିନ୍ତା କରିପାରିବୁ ନା, ଆମେ ଭାବୁଛେ ପାଶ୍ଚାତ୍ୟ ଜଗତରେ ଯଦି ଆମେ ଜନ୍ମ ନେଇଥାନ୍ତେ ହୁଏତ ଆମେ ଭାଗ୍ୟବାନ ହୋଇଥାନ୍ତେ, ନା ନା। ଯଦି ଆମେ ଶାସ୍ତ୍ରରୁ ଦେଖିବା, ଶାସ୍ତ୍ରର ଜ୍ଞାନ ଯେଉଁ ରହିଛି ସେ ଗ୍ରହଣ କରିବା, ତାହେଲେ କୁହାଯାଇଛି ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ ଯାହାର। ଭାରତବର୍ଷରେ ମଧ୍ୟ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଜଳଯାନ 9 ଲକ୍ଷାଣୀ, ଜଳଜୀବ 9 ଲକ୍ଷ ପ୍ରକାର ଅଛନ୍ତି, ଗଛଲତା ଇତ୍ୟାଦି 20 ଲକ୍ଷ ପ୍ରକାର ଅଛନ୍ତି, ତାପରେ କୃମେୟ ଛୋଟ ଛୋଟ କୃମି ଇତ୍ୟାଦି 11 ଲକ୍ଷ ପ୍ରକାର ଅଛନ୍ତି, ପକ୍ଷୀମାନେ 10 ଲକ୍ଷ ପ୍ରକାର ଅଛନ୍ତି, ପଶୁମାନେ 30 ଲକ୍ଷ ପ୍ରକାର ଅଛନ୍ତି। ଏହିଭଳି ଭାବରେ 80 ଲକ୍ଷ ପ୍ରକାର ଜୀବନ ଅଛି ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯେଉଁମାନେ ମନୁଷ୍ୟ ଜନ୍ମ ପାଉଛନ୍ତି ଭାରତବର୍ଷରେ, ସେମାନେ ବହୁତ ଭାଗ୍ୟବାନ। ତେଣୁ ସେମାନେ କେମିତି ତାଙ୍କର ଜନ୍ମକୁ ସାର୍ଥକ କରିପାରିବେ? ନାଇଁ, ମୁଁ ଯେଉଁ କହିଲି ଭଗବତ ଗୀତାରେ ଯେଉଁ ଭଗବାନ କହିଛନ୍ତି, ମୋର ଶରଣରେ ଗଲେ ସେମାନେ ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବେ, ତାଙ୍କ ମନୁଷ୍ୟ ଜନ୍ମକୁ ସାର୍ଥକ କରିପାରିବେ। ଏବଂ ଖାଲି ଯେ ଆମେ ଆମର ଜୀବନକୁ ସାର୍ଥକ କରିବା ତାହା ନୁହଁ, ପର ଉପକାର କରିବା ପାଇଁ କୁହାଯାଉଛି। ମନୁଷ୍ୟ ଜନ୍ମ ଜଣେ ଭାରତବର୍ଷରେ ପାଇଛି ମାନେ ତା'ର କର୍ତ୍ତବ୍ୟ ହେଉଛି ସେ ନିଜର ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ମଧ୍ୟ କେମିତି ଜୀବନ ସାର୍ଥକ ହେବ ସେଥିପାଇଁ ତାଙ୍କ ପ୍ରତି ଉପକାର କରିବେ। ତେଣୁ ଏଇ ଉପକାର କିଭଳି ଭାବରେ ହେବ? ଆମେ ୱେଲଫେୟାର ଆସୋସିଏସନ ମାଧ୍ୟମରେ ଚାହୁଁଛେ ବିଭିନ୍ନ ପ୍ରକାର ଉପକାର କରିବା ପାଇଁ, ସମସ୍ତଙ୍କର ଉପକାର କରିବା ପାଇଁ, କିନ୍ତୁ ସବୁଠାରୁ ଶ୍ରେଷ୍ଠ ଉପକାର କେଉଁଟା? ଏଇ ଗୋଟିଏ ପଏଣ୍ଟ ମୁଁ କହିକିରି ମୋ କଥାକୁ ବିଶ୍ରାମ ଦେବି, କାହିଁକିନା ବହୁତ କଥା, ବହୁତ ପ୍ରୋଗ୍ରାମ ଆପଣମାନଙ୍କର ରହିଛି। ତେଣୁ ଶତକଡ଼ା 99 ଭାବ ଲୋକ ଜାଣିପାରୁନାହାନ୍ତି କେଉଁଥିରେ ଆମର ପ୍ରକୃତ ଉପକାର, କେଉଁଥିରେ ଆମର ପ୍ରକୃତ ମଙ୍ଗଳ ହେବ। ସେଥିପାଇଁ ଅର୍ଜୁନ मानव समाज रो कल्याण पई भगवान को शरण रे जाई पचार संदी प्रथम भगवत गीता आरंभ रे सेटा कोआ जाउ द्वितीय अध्याय रे अपन देखिबे कार्पण्य दोष पहत स्वभाव पृछामि त्वं धर्म सम्मुड चेता जश्रेयस्यानि स्थितं गृही तन्मे शिष्यस्तेयं साधिमां त्वं प्रपन्नम्। आमर जीवन रो कौन लक्ष्य, आमर जीवन रो कौन श्रेय, शतकड़ा अनिश्चित भाग लोक सेटा जानती नहीं। सेथिपाइं भगवद गीता सप्तम अध्याय रे भगवान बहुत मन दुखरे अर्जुन को सत्य कहते मनुष्याणां सहस्रेषु कश्चित् जतति सिद्धये। हजार हजार मनुष्य माने जदिओ मनुष्य जन्म प्राप्त होती अशी लक्ष जन्म पार होगा पर से मनुष्य जन्म प्राप्त होती कि जो मनुष्य जन्म कितने उन्नत जन्म से प्राप्त होती तार सदुपयोग अधिकांश करतकड़ा अनिश्चित भाग लोक कहीं से जाणी ना से किए प्रकृत तेणु भगवान अर्जुन को जिते अर्जुन जो भगवान को शरण गले अर्जुन प्रश्न पचारे प्रभु मोर कौन श्रेय मोर कौन कर्तव्य मोर प्रकृत मंगल कौन। दुईटी जिनस रही गोटे हूँ प्रिय गोटे हूँ श्रेय गोटे आमको प्रिय लगुच बहुत आनंद लगुच छोट पिला खेलने आनंद पाँच किंतु पिता माता मैंने खाली से लगे ना खाली खेलबूल कर आरकार दरकार ना तर श्रेय कौन हम ना से स्कूल को जीवे पाठ पढ़े ये सब श्रेय तेणु प्रकृत आम श्रेय कौटा अर्जुन साधारण मानव नुहंती भगवान शुद्ध भक्त सी भगवद गीता चतुर्थ अध्याय भगवान कही कथा बहुनी मे व्यतीतानी जन्मानी तब अर्जुन तान्यंग वेद सर्वाणी नतंग व्यत परंत अर्जुन खाली जो तुम यही जन्म मो सहित आस नुह आम अनेक जन्म बीते दे एभली उन्नत स्थित थी अर्जुन भगवान जापार ना प्रकृत श्रेय कौते प्रकृत मंगल कौते तेणु से भगवान शरण जा शिष्यत्व ग्रहण कर तेणु भगवान प्रथम जो ज्ञान देखते भगवद गीतार तीन प्रकार ज्ञान रही पे कथा टे बंद कर टे बाहर जा कथा जदि हम ना लेट रही जब चुपचाप रुह तेणु ये जो ज्ञान रही जो तीन प्रकार ज्ञान भगवान देखते गुह्य गुह्यतर गुह्यतम कन्फिडेन्सील मोर कन्फिडेन्सील मोस्ट कन्फिडेन्सील नलेज तीन प्रकार ज्ञान रही भगवद गीतार जदि जन खाली प्राथमिक ज्ञान जन प्राप्त हे तो से जीवन सिद्धिलाभ कर भगवद गीता तेर अध्याय जो कहली ज्ञान विषय भगवान कही से कहते शतकड़ा अनिश्चित भाग लोक जानती ना से शरीर भिन्न बोली क्षेत्र क्षेत्रज्ञ ये दुईटी जिनस रही जमी समस्त आम गोटे गोटे कार रही कार आ कार ड्राइवर भितर तफात रही कार आ कार ड्राइवर एका जिनस नुहत तेणु से ही भाव शरीर हूँ गोटे कार आम हूँ ड्राइवर आ भर रही तेणु भगवद गीता तेर अध्याय भगवान ज्ञान विषय जो कहते से कहते इदं शरीरं कौन्तेय क्षेत्रं इति अभिधीयते एतज्ज व्यति तं प्राहु क्षेत्रज्ञ इति तद्विद। ये शरीरटा हूँ क्षेत्र बा कार आम कह बुझापाई आम कहटा हूँ कार ये कार को जो मैंने चलांती बा ये क्षेत्र को ये शरीर को जो जानती से होती क्षेत्रज्ञ बा से रोज ड्राइवर शतकड़ा अनिश्चित भाग लोक जानती ना जे सी ये शरीर ठार भिन्न बोली शतकड़ा अनिश्चित भाग लोक जानती ना तेणु अंतिम भगवान कहले क्षेत्र क्षेत्र एवं अंतरंग ज्ञान चकित्सा भूत प्रकृति मोक्षं जे बिंदु जानती ते परम। खाली जन जदि ये जानव से शरीर ठार भिन्न तेने श्रेष्ठ गति लाभ करें तेणु ये ज्ञान भगवद गीत भगवान अर्जुन को दे प्राथमिक ज्ञान जो दे कथाटी मुझे कहि से कहते जो तुम्हें पार्थ नबे तह जो भगवद गीतार आरंभ में भगवान से ज्ञानटी देखते हे पार्थ हे अर्जुन तुम्हें कौन पर युद्ध करने चाहन तुम्हें कौ सी मोर पितामह सी मोर बंधु सी मोर बांधव एम सब मोर निज लोक कि नत्यवाहम जातुनाशंग नत्व नेमि जनाधिपा न चैव न भविष्याम सर्वे भय मत परम। ये प्राथमिक ज्ञान भगवान दौर अर्जुन को ये अर्जुन एमती के दिन ना ଯେତେବେଳେ ଆମେ ନଥିଲେ, ମୁଁ ନଥିଲି ବା ତମେ ନଥିଲେ ବା କ'ଣ ଏ ରାଜାମାନେ ନଥିଲେ, ଏବଂ ଏମିତି କେବେ ସମୟ ହେବ ନାହିଁ ଯେତେବେଳେ ଆମେ ରହିବା ନାହିଁ, ସବୁବେଳେ ପାଇଁ ଆମେ ରହିଛେ। ଇଏ ହେଉଛି ପ୍ରାଥମିକ ଜ୍ଞାନ, ଆମ ନିଜ ସମ୍ବନ୍ଧୀୟ ଯେଉଁ ଜ୍ଞାନ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଥମେ ଦେଇଛନ୍ତି। ତେଣୁ ଏଇ ଯେଉଁ ଜ୍ଞାନ ରହିଛି, ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରିନାହାନ୍ତି, ଯେତେ ଗବେଷଣା ହେଲେ ମଧ୍ୟ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଜାଣିପାରୁନାହାନ୍ତି। ତେଣୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଥମେ ଦେଉଛନ୍ତି। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକ, ନ ଚୈନଂ କ୍ଳେଦନ୍ତି ଆପୋ, ନ ଶୋଷତି ମାରୁତ। ଏ ଆତ୍ମା ଏଭଳି ବସ୍ତୁ, ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଆମେ ନିଜ ବିଷୟରେ କେମିତି ଜାଣିବା, ଭଗବାନ ଗୋଟେ ଉଦାହରଣ ଦେଉଛନ୍ତି ଅର୍ଜୁନକୁ। ଏଇଟା ଯଦି ସମସ୍ତେ ଚିନ୍ତା କରିବେ ତାହେଲେ ସମସ୍ତେ ଜାଣିପାରିବେ ଆମେ ପ୍ରକୃତରେ କିଏ। ଏବେ ଛୋଟ ପିଲା ଯେ କଥା କହୁଛନ୍ତି, ଆମେ ସବୁ ଦିନେ ଛୋଟ ପିଲା ଥିଲେ, ଦେହିନସ୍ମିନ ଯଥା ଦେହ କୌମାରମ, ଛୋଟ କୁମାର ଅବସ୍ଥାରେ ଜଣେ ଥିଲେ, ଆମେ ସମସ୍ତେ ଥିଲେ। କିନ୍ତୁ ସେ ଶରୀର ପରିବର୍ତ୍ତନ ହୋଇଗଲା, ଜଣେ ଯୁବକ ଶରୀର ପ୍ରାପ୍ତ ହେଲେ, ପୁଣି ସେ ଯୁବକ ଶରୀର ପରିବର୍ତ୍ତନ ହୋଇଯିବ, ଜଣେ ବୃଦ୍ଧ ଶରୀର ପ୍ରାପ୍ତ ହେବ। ତେଣୁ ଏଇ ଯେଉଁ ଶରୀର ପରିବର୍ତ୍ତନ ହେଉଛି, ଆମର ପରିବର୍ତ୍ତନ ହେଉନି। ଆମେ ଯେଉଁ ଛୋଟ ଶରୀରରେ ଥିଲେ ସେଇଭଳି ସେଇ ଆମେ ସେଇ ଯୁବକ ଶରୀରରେ ରହିଲେ, ଏବଂ ପୁଣି ଯେତେବେଳେ ଆମେ ବୃଦ୍ଧ ହୋଇଯିବା ସେଇ ବୃଦ୍ଧ ଶରୀରରେ ରହିବା। ତେଣୁ ଏଇଟାକୁ ଯେତେବେଳେ ଜଣେ ଜାଣିବ ସେତେବେଳେ ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନିହତି, ସେଇଭଳି ଭାବରେ ଯେତେବେଳେ ସେ ଶରୀର ତ୍ୟାଗ କରିବ ସେତେବେଳେ ସେ ମୋହ ହେବ ନାହିଁ। ତେଣୁ ଏଇ ଯେଉଁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ଏଇ ଜ୍ଞାନଟି ହେଉଛି ପ୍ରାଥମିକ ଜ୍ଞାନ। ଆମେ ଜାଣିନେ ପ୍ରକୃତରେ ଆମେ କିଏ, ତେଣୁକରି ଶରୀରର ଆବଶ୍ୟକତା ପାଇଁ, ଶରୀରର ଆନନ୍ଦ ପ୍ରଦାନ କରିବା ପାଇଁ ଆମ ଜୀବନ ଚାଲିଯାଉଛି। ତେଣୁ ଆଜିର ଏଇ ଯେଉଁ ରହିଛି, ଆଜିର ଏଇ ତିଥି, ଏଇ ବିଭିନ୍ନ ପ୍ରକାର ଆମେ ଆନନ୍ଦ ଉତ୍ସବ କରୁଛେ। ତେଣୁ ଏ ପ୍ରକୃତ ଆନନ୍ଦ ଆମେ କେମିତି ପାଇବା, ନା ଏଇ ଭଗବାନଙ୍କର ଚରଣରେ ଯିବା, ଭଗବାନ କଥା ଶୁଣିବା, ଭଗବାନଙ୍କର ସେବା କରିବା। ତାହେଲେ ଏଇ ଶରୀରଟି ପ୍ରକୃତରେ ଆମର, ଯଦି ଆମକୁ ଭଗବାନ ଏ ଶରୀରଟି ଦେଇଛନ୍ତି, ପ୍ରକୃତରେ ଶରୀରଟି ହେଉଛି ଭଗବାନଙ୍କର। ତେଣୁ ଭଗବାନ କହିଲେ, କ୍ଷେତ୍ରଜ୍ଞ ଚାପି ମାଙ୍କ ବିଧି ସର୍ବକ୍ଷେତ୍ରେଷୁ ଭାରତ। ଏ ଭାରତ, ଏ ଭରତ ବଂଶଜ ଅର୍ଜୁନ, ଏ ଶରୀରଟି ମଧ୍ୟ ମୋର, ଏ ଶରୀର ମଧ୍ୟ ଭଗବାନ ରହିଛନ୍ତି। କାହିଁକି ରହିଛନ୍ତି, ନା ଭଗବାନ ଚାହୁଁଛନ୍ତି ଆମକୁ ଠିକ୍ ବାଟରେ ନେଇ ଆମକୁ ଯେଉଁ ପ୍ରକୃତ ଆନନ୍ଦ ଆମେ ପ୍ରାପ୍ତ ହେବା କଥା, ପ୍ରକୃତ ଜୀବନର ଲକ୍ଷ୍ୟ ପ୍ରାପ୍ତ ହେବା କଥା, ସେଥିପାଇଁ ଭଗବାନ ଆମ ଶରୀରରେ ରହିଛନ୍ତି। ଈଶ୍ୱର ସର୍ବଭୂତାନାଂ ଉଦ୍ଦେଶ୍ୟ ଅର୍ଜୁନ ତିଷ୍ଠତି, 18 ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହୁଛନ୍ତି କଥା। ସମସ୍ତଙ୍କ ଦେହରେ ଭଗବାନ ରହିଛନ୍ତି, ଏବଂ ଭଗବାନ ଜ୍ଞାନ ପ୍ରଦାନ କରୁଛନ୍ତି ବାହାରେ, ସବୁ ଶାସ୍ତ୍ର ମାଧ୍ୟମରେ, ଗୁରୁ ମାଧ୍ୟମରେ ସେ ଜ୍ଞାନ ପ୍ରଦାନ କରୁଛନ୍ତି, ଭିତରେ ଅନ୍ତର୍ଯ୍ୟାମ ରୂପରେ ସେ ଜ୍ଞାନ ପ୍ରଦାନ କରୁଛନ୍ତି। ଆର ଉଦ୍ଦେଶ୍ୟ ହେଉଛି ଆମେ ଏ ଦୁଃଖ ଭୋଗ କରିବା ନାହିଁ, ଆମେ ପ୍ରକୃତରେ ଆନନ୍ଦ ଧାମ, ଭଗବତ ଧାମକୁ ଯିବା। ସେଥିପାଇଁ ଭଗବତ ଧାମକୁ ଯିବା ପାଇଁ ଭଗବାନ ଆସି ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି। ତାଙ୍କର ଧାମ ବିଷୟରେ ଭଗବାନ ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଛନ୍ତି ଯେ, ନ ତତ୍ ବାହ ସହିତ ସୂର୍ଯ୍ୟ, ନ ଶଶାଙ୍କ, ନ ପାବକ, ଯତ୍ ଗତ୍ୱା ନ ନିବର୍ତ୍ତନ୍ତେ ତତ୍ ଧାମ ପରମ ମମ। ସେଇ ଧାମ ଯେଉଁଠି ପ୍ରକୃତରେ ଆମେ ପ୍ରକୃତ ଆନନ୍ଦରେ ରହିପାରିବା, ଯେଉଁଠି ଜନ୍ମ ମୃତ୍ୟୁ ନାହିଁ, ଦୁଃଖ ନାହିଁ, ସେଥିପାଇଁ ବୈକୁଣ୍ଠ ବୋଲି କୁହାଯାଏ, ସେଠି କୌଣସି କୁଣ୍ଠା ନାହିଁ, ସେଠି ସବୁବେଳେ ଆନନ୍ଦରେ ସେମାନେ ରହୁଛନ୍ତି, ଆନନ୍ଦମୟ ଭାଷା, ସମସ୍ତେ ଆନନ୍ଦରେ ରହୁଛନ୍ତି। ତେଣୁ ଆମେ କାହିଁକି ଏଠି ଦୁଃଖ ଭୋଗ କରିବା, ସେଥିପାଇଁ ଭଗବାନ ଆସି ସେ ଜ୍ଞାନଟି ପ୍ରଦାନ କରନ୍ତି। ନିର୍ମାଣ ମୋହା ଜିତସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିବୃତ କାମା ଦ୍ୱନ୍ଦ୍ୱର୍ ବିମୁକ୍ତ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତି ମୂଢ଼ା ପଦମ ବ୍ୟୟମ ତ। ଏଇଟା ହେଉଛି ମନୁଷ୍ୟ ଜନ୍ମର ଲକ୍ଷ୍ୟ ହେଉଛି ସେଇଟା, ନିର୍ମାଣ ମୋହା। ଆମେ ସମସ୍ତେ ସମ୍ମାନ ଦାବି କରୁଛେ, କିନ୍ତୁ ଯେଉଁମାନେ ଅନ୍ୟମାନଙ୍କୁ ସମ୍ମାନ ପ୍ରଦାନ କରିବେ, ଏ ଯୋଗ୍ୟତା ଆମକୁ ହାସଲ କରିବାକୁ ପଡ଼ିବ। ମୋହ, ସମସ୍ତେ ମୋହରେ ଅଛେ। ଅର୍ଜୁନ ଯେତେବେଳେ ଜ୍ଞାନ ପ୍ରାପ୍ତ ହେଲେ ଅନ୍ତିମରେ କହିଲେ, ପ୍ରଭୁ ମୋର ମୋହ ଦୂର ହେଲା। ମୋହରେ ଆମେ ରହିକି ଆମେ ଭାବୁଛେ ଆମେ ଏଇ ଶରୀର, ଏଇ ଶରୀର ସମ୍ବନ୍ଧୀୟ କହୁଛନ୍ତି ଆମେ ଆମର ନିଜର ବୋଲି, ଏ ମୋହ ମୋହର ଏସବୁ ବଶବର୍ତ୍ତୀକି ଆମେ ଚିନ୍ତା କରୁଛେ। କିନ୍ତୁ ଯେଉଁମାନେ ଅନ୍ୟମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବେ, ନିର୍ମାଣ ମୋହରୁ ଯେଉଁମାନେ ଦୂର ହେବେ, ଜିତସଙ୍ଗ ଦୋଷା ଏ ଭୌତିକ ଜଗତରେ ଯେଉଁ ରହିଛି ତ୍ରିଗୁଣ ରହିଛି, ସତ୍ତ୍ୱ ରଜ ତମ, ଏ ତିନୋଟି ଗୁଣ ରହିଛି। ଏ ତିନି ଗୁଣର ଅଧୀନରେ ସମସ୍ତେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଏଇ ଯେଉଁ ତିନି ଗୁଣର ଯଦି ଆମେ ଉର୍ଦ୍ଧକୁ ଯାଇପାରିବା, ଅଧ୍ୟାତ୍ମ ନିତ୍ୟ ବିନିବୃତ କାମ, ନିତ୍ୟ ଅଧ୍ୟାତ୍ମ ଶାସ୍ତ୍ର ଅଧ୍ୟୟନ କରିବା, ବିନିବୃତ କାମ, ଆମର ଯେଉଁ କାମନା ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି, ଏଇଟିକୁ ଆମେ କଣ୍ଟ୍ରୋଲ କରିବା। ତେଣୁ ଏ ଭୌତିକ ଜଗତରେ ଦ୍ୱନ୍ଦ୍ୱ ରହିଛି, ସବୁବେଳେ ସବୁ ବିପରୀତ ଜିନିଷ ରହିଛି, ହସ ରହିଛି, କାନ୍ଦ ରହିଛି, ଦୁଃଖ ରହିଛି, ସୁଖ ରହିଛି। ଏ ଦ୍ୱନ୍ଦ୍ୱରୁ ଆମେ ମୁକ୍ତ ହେବା, ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ, ଏ ସୁଖ ଦୁଃଖରୁ ଆମେ ଯଦି ମୁକ୍ତ ହୋଇପାରିବା, ଗଚ୍ଛନ୍ତି ମୂଢ଼ା ପଦ୍ମ ବ୍ୟଙ୍କ୍ତ, ତାହେଲେ ସେମାନେ ଅମୂଢ଼, ସେମାନେ ଆଉ ମୂଢ଼ ହେଉନ, ସେମାନେ ଗୁଣ ଦ୍ୱାରା ଆକ୍ରାନ୍ତ ନୁହନ୍ତି, ଗୁଣର ଉର୍ଦ୍ଧକୁ ଯାଇଛନ୍ତି, ସେମାନେ ଭଗବତ ଧାମକୁ ଯାଇପାରିବେ। ତେଣୁ ଏହିଭଳି ଭାବରେ ଭଗବତ ଗୀତାରେ ବିଭିନ୍ନ ପ୍ରକାର ଜ୍ଞାନ ଯେଉଁ ରହିଛି, କ'ଣ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ, ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଏବଂ ଭଗବତ ସମ୍ବନ୍ଧୀୟ ଜ୍ଞାନ, ଏ ଅନେକ ଜ୍ଞାନ ରହିଛି। ଏ ଜ୍ଞାନ ବିଷୟରେ ଯଦି ସଦ୍ୟ 700 ଶ୍ଳୋକ ରହିଛନ୍ତି, ଏ ଶ୍ଳୋକ ବିଷୟରେ ଯଦି ଆଲୋଚନା କରିବା, ପ୍ରତିଦିନ ଯଦି 700 ଶ୍ଳୋକ ଜଣେ ପାଠ କରନ୍ତି, ତଥାପି ସେ ନୂଆ ନୂଆ ଜ୍ଞାନ ପ୍ରାପ୍ତ ହେବେ, କାରଣ ଇଏ ହେଉଛି ଆଧ୍ୟାତ୍ମିକ ଜ୍ଞାନ। ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ଇଜ୍ ଏଭବ୍ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର। ଅନ୍ୟାନ୍ୟ ଅନ୍ୟ ବହି ଏବଂ ଏ ଭଗବତ ଗୀତା ବା ଅନ୍ୟାନ୍ୟ ଯେଉଁ ଆଧ୍ୟାତ୍ମିକ ଶାସ୍ତ୍ର ବହି ସବୁ ରହିଛି, ତା ଭିତରେ ତଫାତ୍ ହେଉଛି, ଇଏ ହେଉଛି ଭୌତିକ ଜଗତର ତ୍ରିଗୁଣର ଉର୍ଦ୍ଧ୍ୱରେ। ଆମେ ପ୍ରତିଥର ଯଦି ପାଠ କରିବା, ତାହେଲେ ଗୋଟେ ନୂଆ ନୂଆ ତା'ର ଅର୍ଥ ଆମେ ପ୍ରାପ୍ତ ହେବା। ଭଗବତ ଗୀତାରେ କେତେ ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି। ମୁଁ ଯେଉଁ ରିସେଣ୍ଟଲି ଯାଇଥିଲି ୟୁରୋପ ଯାଇଥିଲି, ଡେନମାର୍କ କୋପେନହେଗନରେ ଆମର ସେଠି ସଣ୍ଡେ ପ୍ରୋଗ୍ରାମ ହେଉଥିଲା, ମୁଁ ସେଠି କହିଥିଲି ଏ ବିଷୟରେ, ଭଗବତ ଗୀତାରେ କେତେ ପ୍ରକାର ଜ୍ଞାନ ଦେଇଛନ୍ତି ଭଗବାନ, ଆମେ ଚିନ୍ତା କରିପାରିବା ନାହିଁ। କିନ୍ତୁ ଆମର କମ୍ ସମୟ ଭିତରେ ଆମେ ଖାଲି ଏତିକି କହିବା ଯେ ଆମେ ଅନ୍ତତଃ ପକ୍ଷେ ଯଦି କିଛି ଦିନ ସବୁଦିନେ କିଛି କିଛି ଭଗବତ ଗୀତା ଅଧ୍ୟୟନ କରିବା। ଭଗବାନଙ୍କର ଆଜି ଆମର ସାର୍ ଦେଖାଉଥିଲେ, ତାଙ୍କର କାର୍ରେ ରଖିଛନ୍ତି, କେମିତି ଭଗବାନ ପ୍ରାପ୍ତ ହୋଇପାରିବା, ବିଭିନ୍ନ ଯୁଗରେ ବିଭିନ୍ନ ରହିଛି ଉପାୟ ସବୁ ରହିଛି, ଏବଂ କଳିଯୁଗର ଉପାୟ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏ କଳିସନ୍ତରଣୀ ଉପନିଷଦ ଏବଂ ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଏ 16 ନାମ। ଏ ନାମ ଯଦି ଅଧ୍ୟୟନ ନାମ ନବା, ନାମ ଜପ କରିବା, ତାହେଲେ ଆମ ପ୍ରକୃତରେ ମାନବ ଜନ୍ମ ନିଜେ ସାର୍ଥକ କରିବା ସଙ୍ଗେ ସଙ୍ଗେ ଅନ୍ୟର ମଧ୍ୟ ଏଇ ଜ୍ଞାନକୁ ପ୍ରଦାନ କରି ତାଙ୍କର ମଧ୍ୟ ଉପକାର କରିପାରିବା। ଏଥିରେ ମୋ କଥାକୁ ବିଶ୍ରାମ ଦେବି। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଜୟ ଗୋପ୍ରମାନନ୍ଦି।
ଧନ୍ୟବାଦ ଜଣାଉଛି ପଣ୍ଡା ବାବୁ। ଗୁରୁ ବ୍ରହ୍ମ ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ୍ରହ୍ମ ତସ୍ମୈ ଶ୍ରୀ ଗୁରୁଭ୍ୟ ନମଃ। ଆଜିର ସନ୍ଧ୍ୟା ମୁଁ ଆରମ୍ଭ କରିବାକୁ ଚାହୁଁଛି ଗୋଟେ ସନ୍ଧ୍ୟା ଭଜନ ସହିତ, କାରଣ ଆମର ସନ୍ଧ୍ୟା ଆରମ୍ଭ ହୁଏ ସନ୍ଧ୍ୟା ଭଜନ। ତ ମୁଁ ବର୍ତ୍ତମାନ ଆରମ୍ଭ